ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ଗସ୍ତଥି ଯାଇକରି ନିଜର ଗାଁ ରାଇକଳାନୁ କାଳୀପୂଜାର ଦିଆଲି ଉତ୍ସବ ମନେଇଛନ୍। ସେଠାରେ ସେ ଗୋଠାଣି ପୂଜାଥି ଯୋଗଦେବା ଋତୁରୁ ପରିବାର ଆର୍ ଆତ୍ମୀୟ ଲୋକଙ୍କ ସାଙ୍ଗେ ଦିଆଲି ମନେଇଥିଲେ। ଏ ଅବସରରେ ସେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଆର୍ ଅଭିନନ୍ଦନ ଜଣାଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ନିଜର ଗାଁ ରାଇକଳାନୁ ପାରମ୍ପରିକ ପୂଜାଥି ଯୋଗଦେବାର ଋତୁରୁ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାର ଏବେ 2025-26 ଶିକ୍ଷାବର୍ଷରେ ଜାତୀୟ ଶିକ୍ଷାନୀତି ଲାଗୁ କରବାର ଲାଗି ପ୍ରସ୍ତୁତିକେ ତ୍ୱରାନ୍ୱିତ କରିଛନ୍। ଏଥିଲାଗି ଏବାର ମାର୍ଚ୍ଚ 15 ତକ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଆର୍ ରାଜ୍ୟ ଶିକ୍ଷା ଗବେଷଣା ଆର୍ ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫୁ ରାଜ୍ୟ ଚିଠା ଶିକ୍ଷାନୀତି ତିଆରି କରାଯିବା। ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ ଉତ୍ତରୁ ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ତରଫୁ ଏଇଟା କାର୍ଯ୍ୟକାରୀ ହେବା। ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରବାର୍କେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାତି ଗୋଟିଏ ଟାସ୍କ ଫୋର୍ସ ଗଠନ କରାଯାଇଛି। ଏତାର ସହିତ 6 ବିଷୟଗତ ସବ୍ କମିଟି ଭିଲ୍ ଗଠନ କରାଯାଇଛି। ଏ ଭିତରେ ଶିକ୍ଷା ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷନୁ ସବ୍ କମିଟି ବୈଠକଟି ରାଜ୍ୟ ଶିକ୍ଷାନୀତିର ଚିଠା ପ୍ରସ୍ତୁତି ବାବଦେ ଆଲୋଚନା କରାଯାଇଥିଲା। ରାଜ୍ୟ 6000 ଲିଭ୍ ଟ୍ରେନିଂ ରିଜର୍ଭ LTR ଶିକ୍ଷକଙ୍କୁ ହାଇସ୍କୁଲ ସ୍ତରଠୁ ନିଯୁକ୍ତି ଦିଆଯିବା। TGT କଳା ସାଇନ୍ସ PCM, TGT ସାଇନ୍ସ CBZ, ହିନ୍ଦୀ ଶିକ୍ଷକ କ୍ଲାସିକାଲ ସଂସ୍କୃତ ଶିକ୍ଷକ ତେଲୁଗୁ ଶିକ୍ଷକ ଆର୍ ଉର୍ଦ୍ଦୁ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା। ଏମାନଙ୍କର ପୋଷ୍ଟର ସର୍ଭିସ୍ ଗ୍ରୁପ୍ ବି ରହିବା ଆର୍ ଲେଭେଲ 9 ଅନୁସାରେ 35,400 ଟଙ୍କା ଦରମା ଦିଆଯିବା। ସେନ୍ତା ଶାରୀରିକ ଶିକ୍ଷା ଶିକ୍ଷକ ନିଯୁକ୍ତି ବିଲ୍ ଦିଆଯିବା ଆଉ ସେମାନଙ୍କୁ ମାସ୍କ 29,200 ଟଙ୍କା ଦରମା ଦିଆଯିବା। ଏତାର ସହିତ DAR ଅଲଗା ସୁବିଧା ସୁଯୋଗ ଭିଲ୍ ସେମାନଙ୍କୁ ମିଳିବା। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ତରଫୁ ଏ ବାବଦେ ବିଜ୍ଞପ୍ତି ବାହାରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ତରଫୁ 10 আর 12 କ୍ଲାସ 2025 ପରୀକ୍ଷା ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି। ମାର୍ଗଦର୍ଶିକା ଅନୁସାରେ 75% ଉପସ୍ଥାନ ନାଇଥିବାର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇ ନାଇପାର ହେଲେ ମେଡିକାଲ ବାଗିର ଜରୁରୀ ପରିସ୍ଥିତି 25% ଉପସ୍ଥାନ ଛାଡ଼ କରାଯିବା। 2025 ଫେବୃଆରୀ ମାସ ହେବାର୍କେ ଥିବା CBSE 10 আর 12 କ୍ଲାସ ପରୀକ୍ଷାକୁ ନେଇକରି CBSE ତରଫୁ ପ୍ରକ୍ରିୟା ମୂଲ କରାଯାଇଛି। ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅଧୀନଥି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଏବଂ 5 ତକ ସାରବାର୍କେ ନିର୍ଦ୍ଦେଶ ଦିଆଯାଇଛି। ଏ ବିଜ୍ଞାନ ମେଳାଥି ସରକାରୀ ପ୍ରାଥମିକ ସ୍କୁଲ ଆର୍ ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀମାନେ ଭାଗ ନେଇପାରବେ। ବିଜ୍ଞାନ ପ୍ରକଳ୍ପ ଆର୍ ମଡେଲମାନେ ଏଥି ପ୍ରଦର୍ଶିତ ହେବା। ଅଭିନବ ଚିନ୍ତାଧାରାକେ ନେଇକରି ପିଲାମାନେ ନିଜର ପ୍ରକଳ୍ପ ପ୍ରଦର୍ଶନ କରବେ। ଏ ବଛର ବିଜ୍ଞାନ ମେଳାଥି ଥିମ୍ ରହିଛି ସାମଗ୍ରିକ ଭବିଷ୍ୟତ ଲାଗି ବିଜ୍ଞାନ ଆର୍ ଜ୍ଞାନ କୌଶଳ। ବିଜ୍ଞାନ ମେଳାକେ ଜିଲ୍ଲା ଶିକ୍ଷା ଅଧିକାରୀ ପରିଚାଳନା କରବାର ବେଳେ ଏଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଭିଲ୍ ରହିବେ। ରାଜ୍ୟସ୍ତରୀୟ ଶିଶୁ ମେଳା ସୁରଭି 2024 ଏବଂ 12-14 ତାରିଖ ତକ ପାଳନ ହେବା। ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରୁ ହେବାର୍କେ ଥିବା ଏହି ଉତ୍ସବଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ବଛର ସୁରଭି 2024ର ମୁଖ୍ୟ ପ୍ରସଙ୍ଗ ହେଉଛି ଓଡ଼ିଶାର ଲୋକକଳା। ଜିଲ୍ଲାସ୍ତରୀୟ ସୁରଭି ଉତ୍ସବଟି ପହିଲା ଠାନ ହାସଲ କରିଥିବାର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ସୁରଭିର ଭିନ୍ ଭିନ୍ ପ୍ରତିଯୋଗିତାଥି ସାମିଲ ହେବେ। ଓଡ଼ିଶା ଲୋକସେବା ଆୟୋଗ OPSE ପରିଚାଳିତ ଓଡ଼ିଶା ବିଚାର ବିଭାଗୀୟ ସେବା OJS ମୁଖ୍ୟ ଲିଖିତ ପରୀକ୍ଷା ଏବେ 3 ରବିବାର ଦିନ ମୂଲ ହେବା। ଏ ପରୀକ୍ଷା କଟକ ଭୁବନେଶ୍ୱର ଆର୍ ସମ୍ବଲପୁରର କେନ୍ଦ୍ରମାନଙ୍କେ 680 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏ ବାବଦେ OPSE ତରଫୁ ପରୀକ୍ଷା ସୂଚୀ ବାହାରିଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ UGC ଲୋଗୋ କି ନାଁ କେ ବିନା ଅନୁମତିଥି ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି UGC ତରଫୁ କୁହାଯାଇଛି। UGC ଲୋଗୋ ଆର୍ ନାଁକେ କେତେ ଅସାଧୁ ବ୍ୟକ୍ତି ଶିକ୍ଷାନୁଷ୍ଠାନ ବିନା ଅନୁମତିଥି ବ୍ୟବହାର କରୁଥିବାର UGC ନଜରକେ ଆସିଛି। ଏଥିଲାଗି ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱଥି ପଡ଼ୁଛନ୍। ଯଦି ଏନ୍ତା ବିଶୃଙ୍ଖଳା ଦେଖବାର୍କେ ମିଳିବା ଟ୍ରେଡ୍ମାର୍କ ଆକ୍ଟ ଭାଙ୍ଗବାର ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି UGC ତରଫୁ କୁହାଯାଇଛି। ଶ୍ରୀକ୍ଷେତ୍ର ପୁରୀନୁ ଆଜି ମହାପ୍ରଭୁମାନଙ୍କର ଚଳନ୍ତି ପ୍ରତିମା ମଦନ ମୋହନଙ୍କର ସାଗର ବିଜେ ନୀତି ହେବା। ସେନ୍ତା ଶ୍ରଦ୍ଧାଳୁ ପୟା ଶ୍ରାଦ୍ଧ ଆର୍ ବଡ଼ବଡ଼ିଆ ଡାକବାର୍କେ ଜବର ଭିଡ଼ ହେବାର ସମ୍ଭାବନା ରହିଛି। ପିତୃପୁରୁଷଙ୍କର ଲାଗି ଦିଆଲି ଦିନ ଦୀପଦାନ ପୟା ଶ୍ରାଦ୍ଧ ଆର୍ ବଡ଼ବଡ଼ୁଆ ଡାକବାର ଭିଡ଼କେ ନଜରଥି ରଖିକରି ପୁରୀନୁ ପ୍ରଶାସନ ତରଫୁ ଖାସ୍ ବ୍ୟବସ୍ଥାମାନ କରାଯାଇଛି। ରାଜ୍ୟ ଧାନଘିନା ନୀତି ଆବାଦ ଦିନେ 2 ଭିତରେ ବାହାରବା ବୋଲି ଖାଦ୍ୟ ଯୋଗାଣ ଆର୍ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ସେ କହିଛନ୍ତି ଯେ ଧାନଘିନା ଲାଗି ଖୁବ୍ ଜଲ୍ଦି ମଣ୍ଡି ଖୋଲିବା ହେଲେ କେତେ ଜାଗାନ ଲୋକେ ବାହାରେ ଧାନ ବିକୁଥିବାରୁ ଦଲାଲମାନଙ୍କ ଉପରେ ନଜର ରଖବାର୍କେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଧାନଘିନାର ତଦାରଖ କରବାର୍କେ ଜଣେ ଲେଖା ମନ୍ତ୍ରୀ ଫି 2 ଜିଲ୍ଲାର ଦାୟିତ୍ୱଧି ରହିବେ। ଏଥିନେଇ ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।